ନମସ୍କାର ଶ୍ରୋତା ବନ୍ଧୁ, ମୁଁ କଳିଙ୍ଗ କନ୍ୟା। ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନର ଆଜିର ଅଧ୍ୟାୟରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଅଧ୍ୟାୟରେ ଆମେ କଥା ହେବା ରାଷ୍ଟ୍ରୀୟ ଜନସଂଖ୍ୟା ନୀତି ବିଷୟରେ ଏବଂ ରଜଜନ ସହିତ ଜଡ଼ିତ ସରକାରୀ ଯୋଜନାଗୁଡ଼ିକ ବିଷୟରେ, ଯେଉଁଥିରେ ଆମେ ସଂକ୍ଷିପ୍ତରେ ବତାଇବୁ ଜନନୀ ସୁରକ୍ଷା ଯୋଜନା ବିଷୟରେ ଏବଂ ବିସ୍ତାରପୂର୍ବକ ଜଣାଇବୁ ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବିଷୟରେ। ତାହେଲେ ଶ୍ରୋତା ବନ୍ଧୁ, ଆପଣମାନେ ତ ଜାଣିଥିବେ ଯେ ଆମ ଦେଶ ବିଶ୍ୱରେ ସବୁଠୁ ଅଧିକ ଲୋକସଂଖ୍ୟା ଥିବା ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଏହି କାରଣରୁ ଆମର ରାଷ୍ଟ୍ରୀୟ ଜନସଂଖ୍ୟା ନୀତିର ଜୋର ପରିବାର ନିୟୋଜନର ଆମେ ଦୁଇ ଆମର ଦୁଇ ଉପାୟ ଉପରେ ଆଧାରିତ। ଏହି ନୀତି ଅନୁସାରେ ଆମକୁ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ପାଇବା ପାଇଁ ବିଭିନ୍ନ ପ୍ରକାରର ଗର୍ଭ ନିରୋଧକର ଉପାୟଗୁଡ଼ିକ ପ୍ରୟୋଗ କରିବା ଉଚିତ, ଯାହାର ଜ୍ଞାନ ଆମେ ପଛ ଅଧ୍ୟାୟଗୁଡ଼ିକରେ ଆପଣମାନଙ୍କୁ ଦେଇସାରିଛୁ। ପ୍ରଜନନର ପ୍ରକ୍ରିୟାରେ ପ୍ରସବ ସମୟରେ ଅନେକ ଥର ମା ଓ ଶିଶୁଙ୍କ ଜୀବନ ଉପରେ ବିପଦ ଆସିଥାଏ, କାରଣ ଗାଁରେ ସଂଗଠନଗତ ପ୍ରସବ କରାଯାଇ ନଥାଏ। ମା ଓ ଶିଶୁଙ୍କ ଜୀବନ ଉପରେ ବିପଦ ନ ଆସୁ ଏଥିପାଇଁ ସରକାର ଜନନୀ ସୁରକ୍ଷା ଯୋଜନାର ଆରମ୍ଭ କଲେ, ଯାହାଦ୍ୱାରା ସଂଗଠନଗତ ପ୍ରସବ କରାଇଲେ ମାଆକୁ 1400 ଟଙ୍କା ଦିଆଯିବ। ଏହାଦ୍ୱାରା ପ୍ରସବ ସୁରକ୍ଷିତ ଓ ନିୟନ୍ତ୍ରିତ ସ୍ଥିତିରେ ହୋଇଥାଏ ଏବଂ ମା ଓ ଶିଶୁର ଜୀବନକୁ କମ୍ ବିପଦ ଥାଏ। ବର୍ତ୍ତମାନ କଥା ହେବା ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବିଷୟରେ। ତାହେଲେ ଶ୍ରୋତା ବନ୍ଧୁ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଷୟରେ ଜାଣିବା, ଯାହାକୁ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ନିର୍ଣ୍ଣୟ ନେବାରେ ସାହାଯ୍ୟ ମିଳିପାରିବା ପାଇଁ ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ସାମୁଦାୟିକ ସ୍ତରରେ ସ୍ୱାସ୍ଥ୍ୟ ଏବଂ ଉପଚାରକୁ ଅଗ୍ରଣୀ ସ୍ଥାନ ଦିଆଯାଇଛି। ଏଥିରେ ସାମୁଦାୟିକ ସନ୍ଦର୍ଭର ହିସାବରେ ପୋଷଣ, ମାନସିକ ସ୍ୱାସ୍ଥ୍ୟ, ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ, ପରଦ୍ୱାରା ସଞ୍ଚାରିତ ରୋଗ, ମହିଳାଙ୍କ ଉପରେ ହିଂସା, ନିଶାମୁକ୍ତି ଏବଂ ହିଂସା ଉପରେ ମୁଖ୍ୟ ରୂପରେ କାମ କରାଯାଉଛି। ବନ୍ଧୁଗଣ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ବିଷୟରେ କଥା ହେଲେ ଏହି କାର୍ଯ୍ୟକ୍ରମକୁ ସମୁଦାୟର ଭାଗିଦାର ଏବଂ ଲିଙ୍ଗଗତ ସମାନତାକୁ ଧ୍ୟାନରେ ରଖି ଚଲାଯିବା ପାଇଁ ସାମୁଦାୟିକ ସ୍ୱାସ୍ଥ୍ୟ ସେବା, ଯାହା ଆଶା, ଅଙ୍ଗନବାଡ଼ି, ANM ଏବଂ ନେହେରୁ ଯୁବ କେନ୍ଦ୍ରର ସହାୟକଙ୍କ ସାହାଯ୍ୟ ନିଆଯାଉଛି। ଏହି କାର୍ଯ୍ୟକ୍ରମ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ଏକ ଜରୁରୀ ବିଷୟ ଉପରେ ନିର୍ଣ୍ଣୟ ନେବା ପାଇଁ ସଠିକ ଜ୍ଞାନ ଦେଇପାରିବା ଉପରେ କେନ୍ଦ୍ରିତ। ଏଥିରେ ସାମୁଦାୟିକ ସ୍ତରରେ କିଶୋର କିଶୋରୀଙ୍କୁ ସଂଲଗ୍ନ କରିବା ପାଇଁ ତାଙ୍କ ମନପସନ୍ଦ କାର୍ଯ୍ୟକ୍ରମ ଚଲାଯାଏ, ଯାହାଦ୍ୱାରା କାର୍ଯ୍ୟକ୍ରମର ସାହାରା ନେଇ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଜ୍ଞାନ ଏବଂ ଆବଶ୍ୟକତାକୁ ପୂରଣ କରାଯାଇପାରିବ। ତାହେଲେ ଶ୍ରୋତା ବନ୍ଧୁ, ଆପଣଙ୍କୁ ଆମର ଏହି ଅଧ୍ୟାୟଟି କିଭଳି ଲାଗିଲା ନମ୍ବର 2 ଟିପି ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ। ଯୁବ ଯୌନ ସ୍ୱାସ୍ଥ୍ୟର ଆସନ୍ତା ଅଧ୍ୟାୟ ଆମେ ଶୁଣିବା ଶନିବାର ସନ୍ଧ୍ୟା 7ରୁ 8 ପର୍ଯ୍ୟନ୍ତ। ତାହେଲେ ଆସନ୍ତା ଶନିବାର ଆପଣଙ୍କ ସହ ପୁଣି ଥରେ ଭେଟ ହେବ। ସେତେବେଳେ ପର୍ଯ୍ୟନ୍ତ ଧନ୍ୟବାଦ।